ଦ୍ୱିତୀୟ ବିବରଣ ଅଠେଇଶ ପର୍ବ। ମୁଁ ଆଜି ସଦାପ୍ରଭୁ ତୁମ ପରମେଶ୍ୱର ଯେ ଯେ ଆଜ୍ଞା ତୁମକୁ ଆଦେଶ କରୁଅଛି ସେସବୁ ମାନିବା ପାଇଁ ଓ କରିବା ପାଇଁ, ଯେବେ ତୁମେ ତାହାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମକୁ ଶ୍ରେଷ୍ଠ କରିବେ। ଯେବେ ତୁମେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ ଉପରେ ବର୍ତ୍ତିବ ଓ ତୁମ ସଙ୍ଗ ଧରିବ। ତୁମେ ନଗରରେ ଧନ୍ୟ ହେବ ଓ କ୍ଷେତ୍ରରେ ଧନ୍ୟ ହେବ। ଶରୀରର ଫଳ, ତୁମ ଭୂମିର ଫଳ ଓ ତୁମ ପଶୁର ଫଳ ଅର୍ଥାତ୍ ଗୋବତ୍ସ୍ୟ ଓ ମେଷପଲର ଶାବକ ଧନ୍ୟ ହେବ। ତୁମ ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଧନ୍ୟ ହେବ। ତୁମେ ଗୃହକୁ ଆସିବାବେଳେ ଧନ୍ୟ ଓ ଗୃହରୁ ବାହାରି ଯିବାବେଳେ ଧନ୍ୟ ହେବ। ସଦାପ୍ରଭୁ ତୁମ ବିରୁଦ୍ଧରେ ଉଠିବା ଶତ୍ରୁମାନଙ୍କୁ ତୁମ୍ଭ ଆଗେ ଆଗେ ପରାସ୍ତ କରାଇବେ। ସେମାନେ ଏକ ପଥ ଦେଇ ତୁମ୍ଭ ବିରୁଦ୍ଧରେ ଆସିବେ, ମାତ୍ର ସାତ ପଥ ଦେଇ ତୁମ୍ଭ ସମ୍ମୁଖରୁ ପଳାଇବେ। ସଦାପ୍ରଭୁ ତୁମ ଅମାରରେ ଯେ ଯେ କର୍ମରେ ତୁମେ ହସ୍ତ ଦେବ ସେସବୁରେ ଆଶୀର୍ବାଦ ପ୍ରାପ୍ତି ଆଜ୍ଞା କରିବେ। ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମକୁ ଯେଉଁ ଦେଶ ଦେବେ ତହିଁରେ ସେ ତୁମକୁ ଆଶୀର୍ବାଦ କରିବେ। ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ଓ ତାହାଙ୍କ ପଥରେ ଗମନ କଲେ ସଦାପ୍ରଭୁ ଆପଣା ଶୟନ ଅନୁସାରେ ତୁମ୍ଭକୁ ଆପଣା ପବିତ୍ର ଲୋକ କରି ସ୍ଥାପନ କରିବେ। ପୁଣି ତୁମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରସିଦ୍ଧି ଅଛ ବୋଲି ପୃଥିବୀସ୍ଥ ସମସ୍ତ ଲୋକ ଦେଖିବେ ଓ ସେମାନେ ତୁମ୍ଭ ବିଷୟରେ ଭୀତ ହେବେ। ସଦାପ୍ରଭୁ ତୁମ୍ଭକୁ ଯେଉଁ ଦେଶ ଦେବାକୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାରେ ତୁମ୍ଭ ଶରୀର ଫଳରେ ଓ ତୁମ୍ଭର ପଶୁ ଫଳରେ ଓ ତୁମ୍ଭ ଭୂମି ଫଳରେ ମଙ୍ଗଳାର୍ଥେ ତୁମକୁ ବଦିଷ୍ଣୁ କରିବେ। ସଦାପ୍ରଭୁ ଯଥା ସମୟରେ ତୁମ୍ଭ ଭୂମିରେ ବୃଷ୍ଟି ଦେବାକୁ ଓ ତୁମ୍ଭ ହସ୍ତର ସମସ୍ତ କର୍ମରେ ଆଶୀର୍ବାଦ କରିବାକୁ ଆପଣା ଆକାଶ ରୂପ ଉତ୍ତମ ଭଣ୍ଡାର ତୁମ ପ୍ରତି ମୁକ୍ତ କରିବେ। ତୈଳେ ତୁମ୍ଭେ ଅନେକ ଗୋଷ୍ଠୀ ଲୋକମାନଙ୍କୁ ଋଣ ଦେବ, ମାତ୍ର ଋଣ ନେବ ନାହିଁ। ଆଉ ସଦାପ୍ରଭୁ ତୁମ ପରମେଶ୍ୱର ଯେ ଯେ ଆଜ୍ଞା ମାନିବାକୁ ଓ କରିବାକୁ ମୁଁ ଆଜି ତୁମକୁ ଆଦେଶ କରୁଅଛି, ସେସବୁ ଯେବେ ତୁମେ ଶୁଣିବ ମୁଁ ଆଜି ତୁମମାନଙ୍କୁ ଯେ ଯେ ଆଜ୍ଞା କରୁଅଛି, ତୁମେ ତହିଁ ମଧ୍ୟରୁ କୌଣସି ବାକ୍ୟର ଦକ୍ଷିଣରେ କି ବାମରେ ଫେରି ଅନ୍ୟ ଦେବତାଗଣର ସେବା କରିବା ପାଇଁ ସେମାନଙ୍କର ଅନୁଗାମୀ ନ ହେବ। ତେବେ ସଦାପ୍ରଭୁ ତୁମକୁ ମସ୍ତକ କରିବେ, ଲାଙ୍ଗୁଳ କରିବେ ନାହିଁ, ତୁମେ କେବଳ ଉପରିସ୍ତ ହେବ ପୁଣି ନିଚସ୍ତ ହେବ ନାହିଁ। ମାତ୍ର ମୁଁ ଆଜି ତୁମକୁ ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ଯେ ଯେ ଆଜ୍ଞା ଓ ବିଧି ଆଦେଶ କରୁଅଛି ସେସବୁ ମାନିବା ପାଇଁ ଓ କରିବା ପାଇଁ ଯେବେ ତୁମେ ତାହାଙ୍କ ରବରେ କର୍ଣ୍ଣପାତ ନ କରିବ, ତେବେ ଏହିସବୁ ଅଭିଶାପ ତୁମମାନଙ୍କ ଉପରେ ବର୍ତ୍ତିବ ଓ ତୁମ୍ଭ ସଙ୍ଗ ଧରିବ। ତୁମେ ନଗରରେ ସାପଗ୍ରସ୍ତ ହେବ ଓ କ୍ଷେତ୍ରରେ ସାପଗ୍ରସ୍ତ ହେବ, ତୁମ୍ଭର ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ସାପଗ୍ରସ୍ତ ହେବ, ତୁମ୍ଭ ଶରୀର ଫଳ ଓ ଭୂମି ଫଳ ଓ ତୁମ୍ଭ ଗୋବତ୍ସ୍ୟ ଓ ମେଷପଲର ଶାବକ ସାପଗ୍ରସ୍ତ ହେବ। ତୁମେ ଗୃହକୁ ଆସିବାବେଳେ ସାପଗ୍ରସ୍ତ ହେବ ଓ ତୁମେ ଗୃହରୁ ବାହାରକୁ ଯିବାବେଳେ ସାପଗ୍ରସ୍ତ ହେବ। ତୁମେ ଆପଣାର ଯେଉଁ ମନ୍ଦକର୍ମ ଦ୍ୱାରା ମୋତେ ତ୍ୟାଗ କଲ, ତହିଁ ହେତୁରୁ ତୁମ୍ଭର ସଂହାର ଓ ଶୀଘ୍ର ବିନଶ ହେବା ପର୍ଯ୍ୟନ୍ତ ତୁମ ହସ୍ତର ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପ୍ରତି ଅଭିଶାପ, ବ୍ୟାକୁଳତା ଓ ଭତ୍ସନା ପଠାଇବେ। ତୁମେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସେଠାରୁ ତୁମେମାନେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭଠାରେ ମହାମାରୀ ଲଗାଇ ରଖିବେ। ସଦାପ୍ରଭୁ ଯକ୍ଷ୍ମା ଓ ଜ୍ୱର ଓ ଜ୍ୱାଳା ଓ ଅତିଦାହ ଓ ଖଡ଼ଗ ଓ ଶସ୍ୟର ଶୋଷ ଓ ମ୍ଲାନି ଦ୍ୱାରା ତୁମକୁ ଆଘାତ କରିବେ। ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସେସବୁ ତୁମ୍ଭର ପିଛା ଲାଗିଥିବେ। ପୁଣି ତୁମ ମସ୍ତକ ଉପରିସ୍ଥ ଆକାଶ ପିତ୍ତଳ ହେବ ଓ ତୁମ୍ଭ ନିଚସ୍ଥିତ ପୃଥିବୀ ଲୁହା ହେବ। ସଦାପ୍ରଭୁ ତୁମ୍ଭ ଦେଶରେ ଜଳ ବଦଳେ ଧୂଳି ଓ ବାଲି ବର୍ଷାଇବେ, ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ତାହା ଆକାଶରୁ ତୁମ୍ଭ ଉପରେ ପଡ଼ିବ। ସଦାପ୍ରଭୁ ତୁମ୍ଭ ଶତ୍ରୁମାନଙ୍କ ସମ୍ମୁଖରେ ତୁମକୁ ପରାସ୍ତ କରାଇବେ, ମାତ୍ର ଏକ ପଥ ଦେଇ ସେମାନଙ୍କ ପ୍ରତିକୂଳରେ ଯିବ, ମାତ୍ର ସାତ ପଥ ଦେଇ ସେମାନଙ୍କ ଆଗରୁ ପଳାଇବ। ପୁଣି ପୃଥିବୀର ସମସ୍ତ ରାଜ୍ୟ ମଧ୍ୟରେ ତୁମେ ଏଣେତେଣେ ସ୍ଥାନାନ୍ତରିତ ହେବ। ଆଉ ତୁମ୍ଭ ଶବ କ୍ଷେତ୍ର ପକ୍ଷୀଗଣର ଓ ଭୂଚର ପଶୁଗଣର ଭକ୍ଷ୍ୟ ହେବ, କେହି ସେମାନଙ୍କୁ ଅଡ଼ାଇ ଦେବାକୁ ନଥିବ। ସଦାପ୍ରଭୁ ତୁମକୁ ମିଶ୍ରୀୟ ବଥ ଓ ଅର୍ଷ ଓ ଯାଦୁ ଓ ଖୁଜୁଲି ଦ୍ୱାରା ଆଘାତ କରିବେ, ଏସବୁରୁ ତୁମେ ସୁସ୍ଥ ହୋଇପାରିବ ନାହିଁ। ସଦାପ୍ରଭୁ ତୁମକୁ ଉନ୍ମାଦ ଓ ଅନ୍ଧତା ଓ ଚିତ୍ତ ସ୍ତବତା ଓ ଦ୍ୱାରା ଆଘାତ କରିବେ। ତୈର ଅନ୍ଧକାରରେ ଅନ୍ଧ ଦରାଣ୍ଡି ହେଲା ପରି ତୁମ୍ଭେ ମଧ୍ୟାହ୍ନ ସମୟରେ ଦରାଣ୍ଡି ବୁଲିବ ଓ ତୁମ୍ଭେ ଆପଣା ପଥରେ କୃତକାର୍ଯ୍ୟ ହେବ ନାହିଁ। ତୁମେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ ଅପହୃତ ହେବ, କେହି ତୁମକୁ ଉଦ୍ଧାର କରିବାକୁ ନଥିବ। ତୁମେ କନ୍ୟା ସଙ୍ଗେ ବିବାହ ବି ନିର୍ବନ୍ଧ କରିବ, ମାତ୍ର ଅନ୍ୟ ପୁରୁଷ ତାହାର ସହବାସ କରିବ। ତୁମେ ଗୃହ ନିର୍ମାଣ କରିବ, ମାତ୍ର ତହିଁରେ ବାସ କରିପାରିବ ନାହିଁ। ତୁମେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ, ମାତ୍ର ତହିଁର ଫଳ ଭୋଗ କରିପାରିବ ନାହିଁ। ତୁମ ଗୋରୁ ତୁମ୍ଭ ଆଗେ ରହତ ହେବ, ମାତ୍ର ତୁମେ ତାହାର ମାଂସ ଭୋଜନ କରିପାରିବ ନାହିଁ। ତୁମ ଗର୍ଦ୍ଧବ ତୁମ ସାକ୍ଷାତରେ ବଳପୂର୍ବକ ନିଆଯିବ, ମାତ୍ର ତାହା ତୁମକୁ ଫେରାଇ ଦିଆଯିବ ନାହିଁ। ତୁମ ମେଷ ତୁମ ଶତ୍ରୁମାନଙ୍କୁ ଦିଆଯିବ, ମାତ୍ର ଉଦ୍ଧାର କରିବାକୁ କେହି ତୁମର ନଥିବ। ତୁମ ପୁତ୍ର କନ୍ୟାଗଣ ଅନ୍ୟ ଲୋକଙ୍କୁ ଦିଆଯିବେ ଓ ସମସ୍ତ ଦିନ ସେମାନଙ୍କ ପାଇଁ ଚାହିଁ ଚାହିଁ ତୁମ ଚକ୍ଷୁ କ୍ଷୀଣ ହେବ, ମାତ୍ର ତୁମ ହାତର ବଳରେ କିଛି ହେବ ନାହିଁ। ତୁମର ଅଜ୍ଞାତ ଏକ ଗୋଷ୍ଠୀ ତୁମ ଭୂମିର ଓ ତୁମ ସକଳ ପରିଶ୍ରମର ଫଳ ଭୋଗ କରିବ। ପୁଣି ତୁମେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ କ୍ଲିଷ୍ଟ ହେବ। ତୁମର ଚକ୍ଷୁ ଯାହା ଦେଖିବ ତହିଁ ସକାଶୁ ତୁମେ ଉନ୍ନତ ହେବ। ସଦାପ୍ରଭୁ ତୁମର ଜାନୁ ଓ ଜଙ୍ଘ ଓ ତଳିପାରୁ ମସ୍ତକ ଯାଏ ବ୍ୟଥାଦାୟୀ ବଥ ଦ୍ୱାରା ତୁମକୁ ଆଘାତ କରିବେ, ତହିଁରୁ ତୁମେ ସୁସ୍ଥ ହୋଇପାରିବ ନାହିଁ। ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକୁ ଆପଣା ଉପରେ ନିଯୁକ୍ତ କରିବ, ତୁମ୍ଭର ସେହି ରାଜାକୁ ତୁମ୍ଭ ଓ ତୁମ୍ଭର ପୂର୍ବପୁରୁଷଗଣର ଅଜ୍ଞାତ ଏକ ଗୋଷ୍ଠୀୟ ଲୋକମାନଙ୍କ ନିକଟକୁ ଆଣିବେ। ସେଠାରେ ତୁମେ ପ୍ରସ୍ତରମୟ ଓ କାଷ୍ଠମୟ ଅନ୍ୟ ଦେବତାଗଣର ସେବା କରିବ। ପୁଣି ସଦାପ୍ରଭୁ ତୁମ୍ଭକୁ ଯେସବୁ ଗୋଷ୍ଠୀୟ ଲୋକଙ୍କ ମଧ୍ୟକୁ ନେଇଯିବେ, ସେମାନଙ୍କ ନିକଟରେ ତୁମ୍ଭେ ଆଶଙ୍କାର ଓ ଗଳ୍ପର ଉପହାସର ବିଷୟ ହେବ। ତୁମେ କ୍ଷେତ୍ରକୁ ବହୁତ ବିହନ ବହି ନେବ, ମାତ୍ର ଅଳ୍ପ ସଂଗ୍ରହ କରିବ, କାରଣ ପଙ୍ଗପାଳ ତାହା ଖାଇ ପକାଇବ। ତୁମେ ଦ୍ରାକ୍ଷାକ୍ଷେତ୍ର ରୋପି ପ୍ରସ୍ତୁତ କରିବ, ମାତ୍ର ଦ୍ରାକ୍ଷାରସ ପାନ କରିବାକୁ କି ଦ୍ରାକ୍ଷାଫଳ ସଂଗ୍ରହ କରିବାକୁ ପାଇବ ନାହିଁ, କାରଣ ପୋକ ତାହା ଖାଇ ପକାଇବେ। ତୁମର ସମସ୍ତ ସୀମାରେ ଜିତବୃକ୍ଷ ହେବ, ମାତ୍ର ତୁମ୍ଭେ ଆପେ ତୈଳ ମର୍ଦ୍ଦନ କରିବାକୁ ପାଇବ ନାହିଁ, କାରଣ ତୁମ୍ଭ ଜିତବୃକ୍ଷର ଫଳ ଝଡ଼ି ପଡ଼ିବ। ତୁମେ ପୁତ୍ରକନ୍ୟା ଜନ୍ମ କରିବ, ମାତ୍ର ସେମାନେ ତୁମ୍ଭର ହେବେ ନାହିଁ, କାରଣ ସେମାନେ ବନ୍ଦୀ ହୋଇଯିବେ। ତୁମର ସମୁଦାୟ ବୃକ୍ଷ ଓ ଭୂମିର ଫଳ ପଙ୍ଗପାଳ ଅଧିକାର କରିବ। ତୁମ ମଧ୍ୟବର୍ତ୍ତୀ ବିଦେଶୀ ଲୋକ ତୁମ୍ଭଠାରୁ ଆହୁରି ଉପରକୁ ଉଠିବ, ମାତ୍ର ତୁମ୍ଭେ ଆହୁରି ତଳକୁ ଆସିବ। ସେ ତୁମକୁ ଋଣ ଦେବ, ମାତ୍ର ତୁମେ ତା ଋଣ ଦେଇପାରିବ ନାହିଁ। ସେ ମସ୍ତକ ହେବ, ତୁମେ ଲାଙ୍ଗୁଳ ହେବ, ଆଉ ତୁମେ ବିନଷ୍ଟ ହେବା ପର୍ଯ୍ୟନ୍ତ ଏହିସବୁ ଅଭିଶାପ ତୁମ ଉପରକୁ ଆସିବ। ତୁମ୍ଭ ପଛେ ପଛେ ଗୋଡ଼ାଇବ, ତୁମ୍ଭ ସଙ୍ଗ ଧରିବ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ଯେ ଯେ ଆଜ୍ଞା ଓ ବିଧି ତୁମକୁ ଆଜ୍ଞା କଲେ ତାହା ପାଳନ କରିବା ପାଇଁ ତୁମେ ତାହାଙ୍କର ବରେ କର୍ଣ୍ଣପାତ କଲ ନାହିଁ। ଆଉ ସେସବୁ ଅଭିଶାପ ତୁମ ଉପରେ ଓ ଯୁଗାନୁକ୍ରମେ ତୁମ ବଂଶ ଉପରେ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସ୍ୱରୂପ ହୋଇ ରହିବ, କାରଣ ତୁମେ ସର୍ବପ୍ରକାର ସମ୍ପତ୍ତି ବହୁଳ ରୂପେ ପାଇଲେ ହେଁ ଆନନ୍ଦରେ ଓ ପ୍ରଫୁଲ୍ଲଚିତ୍ତରେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କୁ ସେବା କଲ ନାହିଁ। ଏହେତୁ ସଦାପ୍ରଭୁ ଯେଉଁ ଶତ୍ରୁମାନଙ୍କୁ ତୁମ ବିରୁଦ୍ଧରେ ପଠାଇବେ, ତୁମେ କ୍ଷୁଧାରେ ଓ ତୃଷାରେ ଓ ଉଲ୍ଲଙ୍ଗତାରେ ଓ ସର୍ବପ୍ରକାର ଅଭାବରେ ସେମାନଙ୍କର ଦାସ୍ୟକର୍ମ କରିବ, ଆଉ ଶତ୍ରୁ ତୁମକୁ ବିନଷ୍ଟ କରିବା ଯାଏ ତୁମ କାନ୍ଧରେ ଜୁଆଳି ବହାଇବ। ଏପରି ଉତ୍କର୍ଷ ପକ୍ଷୀ ଉଡ଼େ, ସେପରି ସଦାପ୍ରଭୁ ଦୂରରୁ ପୃଥିବୀର ପ୍ରାନ୍ତରୁ ଏକ ଗୋଷ୍ଠୀକୁ ତୁମ ପ୍ରତିକୂଳରେ ଆଣିବେ। ସେହି ଗୋଷ୍ଠୀର ଭାଷା ତୁମେ ବୁଝିପାରିବ ନାହିଁ। ସେହି ଗୋଷ୍ଠୀ ଭୟଙ୍କର ବଦନ ବିଶିଷ୍ଟ, ସେ ବୃଦ୍ଧର ମୁଖପେକ୍ଷା କରିବ ନାହିଁ, କିମ୍ବା ଯୁବାକୁ ଦୟା କରିବ ନାହିଁ। ପୁଣି ତୁମେ ବିନଷ୍ଟ ହେବା ପର୍ଯ୍ୟନ୍ତ ତୁମ ପଶୁର ଫଳ ଓ ଭୂମିର ଫଳ ଗ୍ରାସ କରିବ, ମଧ୍ୟ ତୁମେ ସଂହାରିତ ହେବା ଯାଏ ସେ ତୁମ୍ଭ ଶସ୍ୟ ଦ୍ରାକ୍ଷାରସ ଅବା ତୈଳ, ତୁମ୍ଭ ଗୋବତ୍ସ ଅବା ମେଷପଲର ଶାବକ ଅବଶିଷ୍ଟ ରଖିବ ନାହିଁ। ଆଉ ତୁମ୍ଭର ସମୁଦାୟ ଦେଶସ୍ଥ ଯେ ସମସ୍ତ ଉଚ୍ଚ ଓ ଦୁର୍ଗମ ପ୍ରାଚୀରରେ ତୁମେ ଭରସା ରଖିଲ, ତାହା ସବୁ ପତିତ ହେବା ଯାଏ ସେ ତୁମର ସମସ୍ତ ନଗରଦ୍ୱାରରେ ତୁମକୁ ଅବରୋଧ କରିବ। ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁର ସମସ୍ତ ନଗରଦ୍ୱାରରେ ସେ ତୁମକୁ ଅବରୋଧ କରିବେ। ଅବରୋଧ ଏକାଳେ ଓ ତୁମ ଶତ୍ରୁମାନେ ତୁମକୁ ଯେଉଁ ଅକଳରେ ପକାଇବେ, ସେହି ଅକଳରେ ତୁମ୍ଭେ ନିଜ ଶରୀରର ଫଳ ଅର୍ଥାତ୍ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଦତ୍ତ ନିଜ ପୁତ୍ର ଓ ନିଜ କନ୍ୟାମାନଙ୍କ ମାଂସ ଖାଇବ। ଅବରୋଧ କାଳେ ଓ ଶତ୍ରୁ ତୁମର ସମସ୍ତ ନଗର ଦ୍ୱାରରେ ତୁମ୍ଭକୁ ଯେଉଁ ଅକଳରେ ପକାଇବ, ସେହି ଅକଳରେ ତୁମମାନଙ୍କର ମଧ୍ୟବର୍ତ୍ତୀ କୋମଳ ଅତି ସୁକୁମାର ଲୋକ ଆପଣା ଭାଇ ପ୍ରତି ଓ ଆପଣା ବୃକ୍ଷସ୍ଥାୟିନୀ ଭାର୍ଯ୍ୟା ପ୍ରତି ଆପଣା ଅବଶିଷ୍ଟ ରହିଥିବା ସନ୍ତାନମାନଙ୍କ ପ୍ରତି ଏପରି କୁଦୃଷ୍ଟି କରିବ ଯେ ତାହାର କିଛି ମାତ୍ର ନଥିବାରୁ ସେ ଆପଣାର ଯେଉଁ ସନ୍ତାନମାଂଶ ଖାଇବ ତେଣୁ ସେମାନଙ୍କର କାହାରି କିଛି ଦେବ ନାହିଁ। ଅବରୋଧ କାଳେ ଓ ଶତ୍ରୁ ତୁମ ନଗରଦ୍ୱାରମାନଙ୍କରେ ତୁମ୍ଭକୁ ଯେଉଁ ଅକଳ ପକାଇବ ସେହି ଅକଳରେ ତୁମ୍ଭମାନଙ୍କର ମଧ୍ୟବର୍ତ୍ତିନୀ ଯେଉଁ କୋମଳାଙ୍ଗୀ ଓ ସୁକୁମାରୀ ସ୍ତ୍ରୀ ଆପଣା ସୁକୁମାରିତା ଓ କୋମଳତା ହେତୁ ଆପଣା ତଳିପା ଭୂମିରେ ରଖିବାକୁ ଭରସେ ନାହିଁ ସେ ଆପଣା ବକ୍ଷସ୍ଥାୟୀ ସ୍ୱାମୀ ପ୍ରତି ଓ ଆପଣା ପୁତ୍ର ପ୍ରତି ଓ ଆପଣା କନ୍ୟା ପ୍ରତି କୁଦୃଷ୍ଟି କରିବ। ଆହୁରି ଆପଣା ଦୁଇପାଦ ମଧ୍ୟରୁ ନିର୍ଗତ ଗର୍ଭପୁଷ୍ପ ପ୍ରତି ଓ ଆପଣା ପ୍ରସ୍ତୁତ ସନ୍ତାନମାନଙ୍କ ପ୍ରତି କୁଦୃଷ୍ଟି କରିବ କାରଣ ସବୁ ବିଷୟରେ ଅଭାବ ହେତୁରୁ ସେ ସେମାନଙ୍କୁ ଗୋପନରେ ଖାଇବ। ସଦାପ୍ରଭୁ ତୁମ ପରମେଶ୍ୱର ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯେବେ ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ ନ କରିବ ତେବେ ସଦାପ୍ରଭୁ ତୁମର ଆଘାତ ତୁମ ବଂଶର ଆଘାତ ଅର୍ଥାତ୍ ମହତ ଓ ଚିରସ୍ଥାୟୀ ଆଘାତ ପୁଣି ବ୍ୟଥାଜନକ ଓ ଚିରସ୍ଥାୟୀ ରୋଗ ଆଶ୍ଚର୍ଯ୍ୟ ରୂପେ କରିବେ। ପୁଣି ତୁମେ ଯେଉଁ ମିଶ୍ରୀୟ ମହାବ୍ୟାଧି ବିଷୟରେ ଭୀତ ହେଲ ତାହା ସବୁ ସେ ପୁନର୍ବାର ତୁମ୍ଭ ପ୍ରତି ଘଟାଇବେ ତାହା ସବୁ ତୁମ୍ଭଠାରେ ଲାଗି ରହିବ। ମଧ୍ୟ ଏ ବ୍ୟବସ୍ଥା ପୁସ୍ତକରେ ଲେଖା ନଥିବା ପର୍ଯ୍ୟନ୍ତ ରୋଗ ଓ ଆଘାତ ତୁମକୁ ବିନାଶ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ ପ୍ରତି ଘଟାଇବେ। ତହିଁରେ ତୁମ୍ଭେମାନେ ବହୁ ସଂଖ୍ୟକ ହେତୁରୁ ଆକାଶର ତାରାଗଣ ପରି ହେଲେ ହେଁ ଅଳ୍ପ ସଂଖ୍ୟକ ହୋଇ ରହିବ ଯେହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କଲ ନାହିଁ। ଆହୁରି ଏପରି ଘଟିବ ଯେ ତୁମମାନଙ୍କର ମଙ୍ଗଳ କରିବା ପାଇଁ ଓ ତୁମମାନଙ୍କ ବହୁ ସଂଖ୍ୟକ କରିବା ପାଇଁ ସଦାପ୍ରଭୁ ଯେପରି ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହୋଇଥିଲେ ସେପରି ତୁମ୍ଭମାନଙ୍କର ବିନାଶ କରିବା ପାଇଁ ଓ ତୁମ୍ଭମାନଙ୍କୁ ଲୋପ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହେବେ। ତହିଁରେ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ତହିଁରୁ ଉତ୍ପାତିତ ହେବ। ପୁଣି ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଆନ ସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମକୁ ଛିନ୍ନ ଭିନ୍ନ କରିବେ ଆଉ ସେଠାରେ ତୁମ୍ଭେ ଆପଣା ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ ଓ ପ୍ରସ୍ତରମୟ ଅନ୍ୟ ଦେବତାଗଣର ସେବା କରିବ। ତୁମେ ସେହି ଗୋଷ୍ଠୀ ଲୋକମାନଙ୍କ ମଧ୍ୟରେ କିଛି ସୁଖ ପାଇବ ନାହିଁ ଓ ସେଠାରେ ତୁମ୍ଭ ତଳିପାର କିଛି ବିଶ୍ରାମ ହେବ ନାହିଁ। ମାତ୍ର ସଦାପ୍ରଭୁ ସେଠାରେ ତୁମକୁ ହୃତ୍କମ୍ପ ଓ ଚକ୍ଷୁକ୍ଷୀଣତା ଓ ପ୍ରାଣବ୍ୟଥା ଦେବେ। ତୁମ୍ଭ ଜୀବନ ଓ ତୁମ୍ଭ ସାକ୍ଷାତରେ ସଂଶୟରେ ଦୋହଲିବ ପୁଣି ତୁମେ ରାତ୍ରଦିନ ଆଶଙ୍କା କରିବ ଓ ତୁମ୍ଭ ଜୀବନ ଉପରେ ତୁମ୍ଭେ ନିର୍ଭର କରିପାରିବ ନାହିଁ। ତୁମେ ଯେଉଁ ଆଶଙ୍କା କରିବ ତୁମ ହୃଦୟରେ ସେହି ଆଶଙ୍କା ହେତୁରୁ ଓ ତୁମେ ଯାହା ଦେଖିବ ତୁମ ଚକ୍ଷୁର ସେହି ଦର୍ଶନ ହେତୁରୁ ସକାଳ ହେଲେ ତୁମେ କହିବ ଆହା ସନ୍ଧ୍ୟା ହୁଅନ୍ତା କି ପୁଣି ସନ୍ଧ୍ୟା ହେଲେ ତୁମେ କହିବ ଆହା ସକାଳ ହୁଅନ୍ତା କି। ଆଉ ଯେଉଁ ପଥ ବିଷୟରେ ମୁଁ ତୁମକୁ କହିଲି ଯେ ତୁମେ ଯେଉଁ ତାହା ଦେଖିବ ନାହିଁ ସଦାପ୍ରଭୁ ସେହି ପଥ ଦେଇ ଜାହାଜରେ ପୁନର୍ବାର ମିଶରକୁ ତୁମକୁ ଆଣିବେ ପୁଣି ସେଠାରେ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ହସ୍ତରେ ଆପଣ ଆପଣାକୁ ଦାସ ଓ ଦାସୀ ରୂପେ ବିକିବ ମାତ୍ର କେହି ତୁମ୍ଭମାନଙ୍କୁ କିଣିବ ନାହିଁ।